ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଅପରେସନ୍ ସିନ୍ଦୁରକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଥି ଆଜି ଦିନର 11 ବଜେ ସର୍ବଦଳୀୟ ବୈଠକ ବସ୍ବା। ବୈଠକଟି ସରକାରଙ୍କର ଅପରେସନ୍ ବାବଦେ ସବୁ ଦଳର ନେତାମାନଙ୍କୁ ଜଣାଇ ଦିଆଯିବା। ସିଆଡ଼େ ଅପରେସନ୍ ସିନ୍ଦୁର ବାବଦେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ଆଉ ଅସ୍ଥାୟୀ ସଦସ୍ୟମାନଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଜଣାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବାର ରାଜ୍ୟ କ୍ୟାବିନେଟ୍ ବୈଠକଟି 5ଟା ବିଭାଗର 8ଟା ପ୍ରସ୍ତାବକେ ମଞ୍ଜୁରୀ ମିଳିଛି। ବୈଠକର ନିଷ୍ପତ୍ତି ଅନୁସାରେ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାଥି ମହିଳା, ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଆର୍ କିନ୍ନରମାନଙ୍କୁ ବସ୍ ଭଡ଼ାଥି 50% ରିହାତି ଦିଆଯିବା। ସେନ୍ତା ବିପର୍ଯ୍ୟୟ ପ୍ରତିରୋଧୀ ସଡ଼କ ବନାବାର ଲାଗି 1000 କୋଟି, 142ଟା ନିର୍ବାଚନ ମଣ୍ଡଳୀ ରାସ୍ତା ତିଆର ଲାଗି 426 କୋଟି, ନିଦାନ ଯୋଜନାକେ ଆଉ 5 ବଛର ବଢ଼ାବାର ପ୍ରସ୍ତାବକେ କ୍ୟାବିନେଟ୍ ଅନୁମୋଦନ କରିଛି ବୋଲି ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍।
ଯୋଉଠି ଲୋକଙ୍କୁ ଫ୍ରି ଡାଇଗ୍ନୋଷ୍ଟିକ ଆଉ ଡାୟାଲିସିସ୍ ସେବା ପ୍ରଦାନ କରାଯାଉଛି ନିଦାନ, ସେଠି 2460 କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ଗୋଟିଏ ହେଉଛି ଆମର ସ୍ୱାସ୍ଥ୍ୟର ଯେଉଁ ଅନୁଷ୍ଠାନ, ସଫାଇକରଣ, ତାର ସିକ୍ୟୁରିଟି, ତାର କ୍ଲିନିଂ, ମେଣ୍ଟେନାନ୍ସ, ଲଣ୍ଡ୍ରି ଏବଂ ଅନ୍ୟ ସବୁ ଯେଉଁ ସେବା ଦରକାର ପଡ଼ୁଛି ସେଟା ଗୋଟିଏ ଯୋଜନା ଅଛି ନିର୍ମଲ, ଏବଂ ଏ ଯୋଜନା ବି 2027-28 ପର୍ଯ୍ୟନ୍ତ ଏଠି 5175 କୋଟି ଟଙ୍କାର ଖର୍ଚ୍ଚ ହେବ।
ବୈଠକଟି ମୁଖ୍ୟମନ୍ତ୍ରୀଙ୍କ ସହିତ 2 ଉପମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଆଉ ଅଲଗା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିକେ ନେଇକରି ଥିବାର କଟକଣାକେ ଗଲାକାଲି ସୁପ୍ରିମକୋର୍ଟ ହଟାବାର ସହିତ ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକେ ମଞ୍ଜୁର କରିଛନ୍। ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ ମିଳିବାର ଉତ୍ତରୁ ଏଥର ଓଡ଼ିଶାର ବିଶ୍ୱବିଦ୍ୟାଳୟମାନଙ୍କେ ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇପାରବା। ସଂଶୋଧିତ ଆଇନ ଆଧାରିତ ଯାଞ୍ଚ କମିଟି ଜରିଆ ଆସିଥିବାର ଆବେଦନମାନଙ୍କୁ ଯାଞ୍ଚ କରିକରି ପ୍ରାର୍ଥୀ ତାଲିକା ତିଆରି କରାଯିବା। ସେଥିର୍ ଭିତରୁ କୁଳାଧିପତି ଆଉ ରାଜ୍ୟପାଳ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ବାଛିକରି ଭିନ୍ ଭିନ୍ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ଦେବେ। କୁଳପତି ନିଯୁକ୍ତି ଉତ୍ତରୁ ସିନେଟ୍ ଆର୍ ସିଣ୍ଡିକେଟ୍ମାନଙ୍କର ପୁନର୍ଗଠନ କରାଯାଇକରି ଖାଲି ପଡ଼ିଥିବାର ଶିକ୍ଷକ ଆଉ ଅଣଶିକ୍ଷକ ପଦବୀ ଲାଗି ନିଯୁକ୍ତି ମୂଲ ହେବା। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ଦୀକ୍ଷିତ କୃଷ୍ଣ ଶ୍ରୀପଦ ଆଇବା 12 ତାରିଖ ସୋମବାର ଶତପଥ ନେବେ। ଜଷ୍ଟିସ୍ ଶ୍ରୀପଦ ଯୋଗ ଦେଲା ଉତ୍ତରୁ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କର ସଂଖ୍ୟା 19କେ ପହଞ୍ଚବା। ଅପରେସନ୍ ସିନ୍ଦୁର ଉତ୍ତରୁ ସୁରକ୍ଷା ସ୍ଥିତିକେ ନଜରଥି ରଖିକରି ଭାରତ ସରକାରଙ୍କର ତରଫରୁ ପାକିସ୍ତାନ ସୀମାକେ ଲାଗିକରି ଥିବାର 7ଟା ରାଜ୍ୟର 20ଟା ବିମାନ ବନ୍ଦରର ବିମାନ ଚଳାଚଳକେ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସେନ୍ତା ଆକାଶମାର୍ଗର ଆକ୍ରମଣ ଆଶଙ୍କା କରିକରି ଦେଶେ 200 ଅଧିକା ବିମାନ ଚଳାଚଳକେ ରଦ୍ଦ କରାଯାଇଛି। ଓଡ଼ିଶାନ ଭିଲି ତାର ପ୍ରଭାବ ଦେଖିବାରକେ ମିଳିଛି। ଯୁଦ୍ଧ ସ୍ଥିତିକେ ନଜରଥି ରଖିକରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକେ ଆସୁଥିବାର 2ଟା ବିମାନ ସେବା ବାତିଲ କରାଯାଇଛି। ଗାଜିଆବାଦ ହିଣ୍ଡୋନ୍ ବିମାନ ବନ୍ଦର ଆର୍ ଚଣ୍ଡୀଗଡ଼ ଭିତରେ ଚଳାଚଳ କରୁଥିବାର 2ଟା ବିମାନ ସେବା ବାତିଲ ହୋଇଛି ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍। ଆଜ୍ ବିଶ୍ୱ ରେଡ୍କ୍ରସ୍ ଦିବସ। ସମାଜ ଲାଗି ରେଡ୍କ୍ରସ୍ର ଅବଦାନକେ ସୋର୍ ପକାବାର ଲାଗି ଇତାର ପ୍ରତିଷ୍ଠାତା ଜନ୍ ହେନେରି ଡୁରାଣ୍ଟଙ୍କ ଜନ୍ମଦିନ ଏହି ଦିବସ ପାଳନ କରାଯାଉଛି। ପହିଲା ବିଶ୍ୱଯୁଦ୍ଧ ଉତ୍ତରୁ ସାରା ପୃଥିବୀକେ ଗୋଟିଏ ଧାରାଥି ବାନ୍ଧିକରି ରଖବାର ସହିତ ଶାନ୍ତି ଥାପନା ଉଦ୍ଦେଶ୍ୟ ରେଡ୍କ୍ରସ୍ ଟ୍ରୁସ୍ ଅଭିଯାନ ଆରମ୍ଭ କରାଯାଇଥିଲା। 1920 ଦିଲ୍ଲୀ ନ ପହିଲା ଥର ଲାଗି ଇଣ୍ଡିଆନ୍ ରେଡ୍କ୍ରସ୍ ସୋସାଇଟି ଗଠନ କରାଯାଇଥିଲା। ବିଶ୍ୱ ରେଡ୍କ୍ରସ୍ ଦିବସର ଏ ବଛରର ବାର୍ତ୍ତା ହେଉଛି ଆଶା, ସହଯୋଗ ଆଉ ଉପଶମ ସହିତ ମାନବିକତାକେ ବଞ୍ଚାଇ ରଖମା। ଆଜ୍ ବିଶ୍ୱ ଥାଲସେମିଆ ଦିବସ। ଥାଲସେମିଆ ଗୋଟିଏ ରକ୍ତବିକାର ରୋଗ। ମନୁଷ୍ୟର ଶରୀରଥି ହିମୋଗ୍ଲୋବିନ୍ର ପରିମାଣ ଠିକ୍ ନାହିଁ ରହିଲେ ଏହି ରୋଗ ହୋଇଥିସି। ଜଣେ ସୁସ୍ଥ ଲୋକର ଶରୀରଥି ଲାଲ ରକ୍ତକଣିକା 120 ଦିନ ତକ ରହିସି। ହେଲେ ଥାଲସେମିଆଥି ଆକ୍ରାନ୍ତ ହେଲେ ଲାଲ ରକ୍ତକଣିକା 20 ଦିନ ଭିତରେ ନଷ୍ଟ ହୋଇଯାଇସି। 1994 ଥାଲସେମିଆ ରୋଗର କାରଣ ଆର୍ ଚିକିତ୍ସା ବାବଦେ ଲୁକୁ ଜନାବା ଲାଗି ଦେଶେ ଏ ଦିବସ ପାଳନ କରାଯାଉଛି। ଏ ବର୍ଷର ବାର୍ତ୍ତା ହେଉଛେ ଥାଲସେମିଆ ଲାଗି ଏକଜୁଟ ହେମା। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ପହିଲା ଜିଲ୍ଲାସ୍ତରୀୟ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ସହିତ ଜିଲ୍ଲାପାଳ ଆଉ ଅଧିକାରୀମାନେ ଯୋଗ ଦେଇକରି ଯୋଜନାର ଭବିଷ୍ୟତ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର ସହିତ ରାଜ୍ୟର 12ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେନ୍ତା ସମୁଦ୍ରଖଣି ଜିଲ୍ଲାମାନଙ୍କେ ଆଜିଠାନୁ ଗରମ ଆର୍ ଗୁଲଗୁଲି ବଢ଼ବା ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏସିନିର ଆଞ୍ଚଲିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଲିକ ଖବର ଶୁଣିପାରିବେ ରାତି 7:02। ଜୁହାର।